ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ର ସରକାର ଗଠନ କରିବା ଲାଗି ବିଜେପି ବରିଷ୍ଠ ନେତା ନରେନ୍ଦ୍ର ମୋଦିଙ୍କୁ କଲେ ନିମନ୍ତ୍ରଣ। ଆଇବା ରବିବାର ଦିନ ହୋଇପାରେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ। ରିଜର୍ଭ ବ୍ୟାଙ୍କ ରେପୋରେଟ୍ ରହିଛି ଅପରିବର୍ତ୍ତିତ। ଜ୍ୟୋତିପ୍ରକାଶ ପଟ୍ଟନାୟକ ହେଲେ ଭାରପ୍ରାପ୍ତ ଆଡ୍ଭୋକେଟ୍ ଜେନେରାଲ। ଯୁକ୍ତ ଦୁଇ ପହିଲା ବଛର ନାଁ ଲେଖା ଲାଗି ଆଷ୍ଠାନୁମୂଲ ହେଲା ଆବେଦନ ପ୍ରକ୍ରିୟା। ଆଉର୍ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦିଙ୍କୁ ସରକାର ଗଠନ କରିବା ଲାଗି ନିମନ୍ତ୍ରଣ କରିଛନ୍। ଆଜି ଉପରବେଳା ଶ୍ରୀ ମୋଦି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନକେ ଯାଇକରି ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଏ ଅବସରରେ କେନ୍ଦ୍ର ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସରକାର ଗଠନ କରିବା ଲାଗି ଶ୍ରୀ ମୋଦି ରାଷ୍ଟ୍ରପତିଙ୍କର ପାଖେ ଦାବି ଉପସ୍ଥାପନ କରିଥିଲେ। ଏତା ଋତୁରୁ ରାଷ୍ଟ୍ରପତି ଭବନ ବାହାରେ ଗଣମାଧ୍ୟମକେ ପ୍ରତିକ୍ରିୟା ଦେଇକରି ଶ୍ରୀ ମୋଦି କହିଛନ୍ତି ଯେ ତାଙ୍କର ସରକାରର ଗଲା ଦୁଇଟା କାର୍ଯ୍ୟକାଳ ସମିଆତି ଦେଶେ ଜବର ବିକାଶ ହୋଇଛେ ଆର୍ ଫି ବର୍ଗ ଲୁକର ଉନ୍ନତି ହୋଇଛେ। ଆଇବା ଦିନେ ତାଙ୍କର ସରକାର ଆଘରବାଗିର ବିକାଶ କାର୍ଯ୍ୟ ଜାରି ରଖବା ବୋଲି ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍। ସେନ୍ତା ଆଇବା ରବିବାର ଦିନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ହୋଇପାରେ ବୋଲି ଶ୍ରୀ ମୋଦି ସୂଚନା ଦେଇଛନ୍। ସେଆଡ଼େ ପୁରୁଣା ସଂସଦ ଭବନର କେନ୍ଦ୍ରୀୟ ହଲ୍ନ ଆଜ ହୋଇଥିବାର ଏନ୍ଡିଏର ବୈଠକଟି ନରେନ୍ଦ୍ର ମୋଦି ଏନ୍ଡିଏ ସଂସଦୀୟ ଦଳର ନେତା ଭାବେ ସର୍ବସମ୍ମତି ନିର୍ବାଚିତ ହୋଇଥିଲେ। ବୈଠକଟି ମୋଦିଙ୍କୁ ଏନ୍ଡିଏର ନେତା ଭାବେ ରାଜନାଥ ସିଂ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଆଉ ନୀତିନ ଗଡ଼କରୀ, ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜନତା ଦଳ ୟୁନାଇଟେଡ୍ ଅଧ୍ୟକ୍ଷ ଆଉ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଉ ଏନ୍ଡିଏର ସବୁ ସହଯୋଗୀ ଦଳ ସମର୍ଥନ କରିଥିଲେ। ଏନ୍ଡିଏର ନେତା ନିର୍ବାଚିତ ହେବାର ଉତ୍ତରୁ ଶ୍ରୀ ମୋଦି ବୈଠକକେ ସମ୍ବୋଧିତ କରି କହିଛନ୍ତି ଯେ ଏନ୍ଡିଏ ହେଉଛି ଭାରତ ଆତ୍ମାର ପ୍ରତିବିମ୍ବ। ଦେଶ ଗରିବ ଲୋକର ମଙ୍ଗଲ ଲାଗି ଏନ୍ଡିଏ ଗଲା 10 ବର୍ଷ ହେଲା କାମ କରିଆସୁଛି। ଆଇବା ଦିନେ ଏନ୍ଡିଏ ସରକାର ଦେଶର ବିକାଶ ଲାଗି ଆହୁରି ବହୁତଟେ ପଦକ୍ଷେପ ନେବା। ଦେଶର ବିକାଶ ଗତିଥି ଲୋକମାନଙ୍କୁ ସାମିଲ ହେବାର ଲାଗି ଶ୍ରୀ ମୋଦି ଆହ୍ୱାନ ଦେଇଛନ୍। ବିରୋଧୀ ଦଳମାନଙ୍କର ସାଙ୍ଗେ ମିଶିକରି ଦେଶର ହିତ ଲାଗି କାମ କରିବେ ବୋଲି ଶ୍ରୀ ମୋଦି ତାଙ୍କର ଭାଷଣଟି କହିଛନ୍। ଓଡ଼ିଶା ପ୍ରସଙ୍ଗଥି ଶ୍ରୀ ମୋଦି ତାଙ୍କର ଉଦ୍ବୋଧନଟି କହିଛନ୍ତି ଯେ ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍ ହେବା। ଆଇବା 25 ବର୍ଷ ତକ୍ ଦେଶର ବିକାଶ କ୍ଷେତ୍ରଥି ଓଡ଼ିଶା ପ୍ରମୁଖ ଭୂମିକା ନେବା। ଓଡ଼ିଶା ଫଲାଫଲ ବିକଶିତ ଭାରତର ସପନକେ ନୂଆ ଗତି ଦେବା ବୋଲି ଶ୍ରୀ ମୋଦି କହିଛନ୍। ଧରିତ୍ରୀ ମା'ର ସେବା କରବାର ଲାଗି ଗଛ ଯୋଗାବାରକେ ପ୍ରଧାନମନ୍ତ୍ରୀ ତାଙ୍କର ସମ୍ବୋଧନଟି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ଏନ୍ଡିଏ ସଂସଦୀୟ ଦଳର ନେତା ଭାବେ ତାଙ୍କୁ ନିର୍ବାଚିତ କରିଥିବାରୁ ଶ୍ରୀ ମୋଦି ମେଣ୍ଟର ସହଯୋଗୀ ଦଳମାନଙ୍କୁ କୃତଜ୍ଞତା ଜଣାଇଛନ୍। ସେ କହିଛନ୍ତି ଯେ ସଂସଦ ସବୁ ଦଳର ସାଂସଦ ତାଙ୍କର ଲାଗି ସମାନ ଆର୍ ସେମାନଙ୍କର ଭିତରେ କେନ୍ସି ଭେଦଭାବ ନାହିଁ ବୋଲି ଶ୍ରୀ ମୋଦି କହିଛନ୍। ରିଜର୍ଭ ବ୍ୟାଙ୍କ ଆଜି ଦୁଇମାସିଆ ମୁଦ୍ରାନୀତି ସମୀକ୍ଷା କରିବା ଋତୁରୁ ରେପୋ ରେଟ୍ ନାହିଁ ବଦଲେଇ ଇଟା ଆଘରବାଗିର 6.5% ରଖାଯାଇଛି। ରିଜର୍ଭ ବ୍ୟାଙ୍କ ଲଗାତାର 8 ନମ୍ବର ଥର ଲାଗି ରେପୋ ରେଟ୍ ନାହିଁ ବଦଲେ। ଇତାର ଛଡ଼ା ସ୍ଥାୟୀ ଜମା ସୁବିଧା ଦର 6.25% ଆଉ ଋଣ ସୁବିଧା ଦର ଆର୍ ବ୍ୟାଙ୍କ ଦର 10.75% ରଖାଯାଇଛି। ମୁଦ୍ରାନୀତି ସମୀକ୍ଷା କରୁଥିବା କମିଟି ଏଥର 2 ଜଣ ବଦଲା 4 ଜଣଙ୍କର ମତଥି ଏ ନିଷ୍ପଭି ନେଇଥିବାର ଜଣାପଡ଼ିଛି। କମିଟି ତରଫୁ ଆର୍ଥିକ ବିକାଶରେ ଗତିଶୀଲ କରବାର ଆଉ ମୁଦ୍ରାସ୍କୀତିକେ ସୀମିତ ରଖବାର ଉପରେ ଜୋର୍ ଦିଆଯାଇଛି। ଏହି ବୈଠକ ଗଲା 5 ତାରିଖ ନୁ ମୁଲ ହୋଇଥିଲା। ବୈଠକରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମୁଦ୍ରାସ୍କୀତି ଆଉ ଆର୍ଥିକ ବୃଦ୍ଧି ଭିତରେ ସନ୍ତୁଳନ ଅନୁକୂଳ ରହିଛି। ସେ କହିଛନ୍ତି ଯେ ମୁଦ୍ରାନୀତି ଅନୁସାରେ ମୁଦ୍ରାସ୍କୀତି 4% ଭିତରେ ରଖାଯାଇଛି। ଆଇବା ବର୍ଷା ଋତୁନୁ ଖାଦ୍ୟ ମୁଦ୍ରାସ୍କୀତି ଉପରେ କମିଟି ନଜର ରଖିଥିବାର ସେ କହିଛନ୍ତି। ଏହି ଆର୍ଥିକ ବର୍ଷ ଲାଗି ବିକାଶ ଦର 7%-7.2% କରାଯାଇଥିବାର ସେ କହିଛନ୍ତି। ହାଇକୋର୍ଟର ଆଇନଜୀବୀ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ରାଜ୍ୟ ଆଡ୍ଭୋକେଟ୍ ଜେନେରାଲ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ପଟ୍ଟନାୟକ ଆଘର ଦାୟିତ୍ୱ ସହିତ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାବେ। ଆଡ୍ଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ତାଙ୍କର ପଦବୀରୁ ଇସ୍ତଫା ଦେବାର ଉତ୍ତରୁ ଶ୍ରୀ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ଆଦେଶ ତକ୍ ଶ୍ରୀ ପଟ୍ଟନାୟକ ଏହି ଦାୟିତ୍ୱ ତୁଲାବେ ବୋଲି ଆଇନ ବିଭାଗ ତରଫୁ ପ୍ରକାଶିତ ବିଜ୍ଞପ୍ତିଥି ସୂଚନା ଦିଆଯାଇଛି। ଓଡ଼ିଶା ହାଇକୋର୍ଟନୁ ଗଲା 5 ମାସ ଭିତରେ 42,987 ମାମଲାର ଫଇସଲା ହୋଇଛି। ହାଇକୋର୍ଟନୁ 2024 ଜାନୁଆରୀ 1 ତାରିଖ ଦିନ 1,47,028 ବିଚାରାଧୀନ ମାମଲା ଥିବାର ବେଳେ ଗଲା ମାସ ଶେଷ ତକ୍ ଇଟା 1,41,596 ପହଞ୍ଚଥିଲା। ଏ ବଛର ଜାନୁଆରୀନୁ ମେ ମାସ ଭିତରେ ମୋଟ 37,770 ମାମଲା ଦାୟର ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2024-25 ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 11 କ୍ଲାସ୍ ଥି ନାଁ ଲେଖା ଲାଗି ଆଜିଠାନୁ ଆବେଦନ ମୂଲ ହୋଇଛେ। ସାମ୍ସ ୱେବ୍ସାଇଟ୍ www.samsodisha.gov.in ଥି କମନ୍ ଆପ୍ଲିକେସନ୍ ଫର୍ମ ମିଲୁଛେ। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆୟବା ମାସ 6 ତାରିଖ ତକ୍ ନାଁ ପଞ୍ଜୀକରଣ କରିପାରିବେ। ସାଧାରଣ ବର୍ଗର ଛାତ୍ରଛାତ୍ରୀମାନଙ୍କ ଲାଗି ଆବେଦନ ଫି 200 ଟଙ୍କା ଥିବାବେଳେ ଅନୁସୂଚିତ ଜାତି ଆଉ ଜନଜାତି ଛାତ୍ରଛାତ୍ରୀଙ୍କ ଲାଗି 100 ଟଙ୍କା ରହିଛେ। ସେନ୍ତା ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗି ଆର୍ ଅନାଥ ପିଲାମାନେ ମାହାଲିଆ ଆବେଦନ କରିପାରିବେ। ଆଇବା ଅଗଷ୍ଟ 1 ତାରିଖ ତକ୍ ଯୁକ୍ତ 2 ପାଠପଢ଼ା ମୂଲ ହେବା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ ଗୋଟିଏ ବିଜ୍ଞପ୍ତି ଥି ସୂଚନା ଦିଆଯାଇଛି। ଆଇଆଇଏମ୍ ସମ୍ଭଲପୁରନୁ ଡୁଆଲ୍ ଡିଗ୍ରୀ ଡକ୍ଟରେଟ୍ କାର୍ଯ୍ୟକ୍ରମ ଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି। ତିନିବର୍ଷିଆ ଡୁଆଲ୍ ଡିଗ୍ରୀ ପ୍ରୋଗ୍ରାମ ଖାସକରି କାର୍ଯ୍ୟରତ ପ୍ରଫେସନାଲମାନଙ୍କର ଲାଗି ପ୍ରସ୍ତୁତ କରାଯାଇଛି। ଉନ୍ନତ ଶୈକ୍ଷିକ ଯୋଗ୍ୟତା ଆଉ ଅଭିନବତାକେ ତହକାବାର ହେଉଛେ ଇତାର ଉଦ୍ଦେଶ୍ୟ। କ୍ୟାରିୟରନୁ ବିନା ବାଧାତି ଡକ୍ଟରେଟ୍ ଡିଗ୍ରୀ ହାସଲ କରବାର ଆଉ ଗୋଟେ ବାଟ ଦେଖାବା। ଆଇବା 15 ତାରିଖ ତକ୍ ସିଭି, ସ୍ୱୟଂ ପ୍ରମାଣ ଶିକ୍ଷାଗତ ପ୍ରମାଣପତ୍ର ଆଉ ଉଦ୍ଦେଶ୍ୟ ବିବରଣୀ ସହିତ ଦରଖାସ୍ତ ଦାଖଲ କରାଯାଇପାରବା ବୋଲି ଆଇଏମ୍ ତରଫରୁ ଗୋଟେ ପ୍ରେସ୍ ବିଜ୍ଞପ୍ତି ଥି ସୂଚନା ଦିଆଯାଇଛି। ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଦୂଷିତ ଆଉ ଅପମିଶ୍ରିତ ଖାଦ୍ୟ ଖାଇକରି ପୃଥି ଲାଖ ଲାଖ ଲୋକ ରୋଗଥି ପଡୁଛନ୍। ଖାଦ୍ୟ ସୁରକ୍ଷା ବାବଦେ ଲୋକ ସଚେତନ କରବାର ଲାଗି 2018 ଜାତିସଂଘ ତରଫରୁ ଇ ଦିବସ ପାଳନ କରାଯାଉଛି। ଇ ବଛର ଖାଦ୍ୟ ସୁରକ୍ଷା ଦିବସର ବାର୍ତ୍ତା ହେଉଛି ଖାଦ୍ୟ ନିରାପତ୍ତା ଅପ୍ରତ୍ୟାଶିତ ପାଇଁ ପ୍ରସ୍ତୁତ ରୁହ। ଏ ଅବସରରେ ଆଜି ଭିନ୍ ଭିନ୍ ଜାଗାନ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ବାବଦେ ଭିନ୍ ଭିନ୍ କର୍ମଶାଳା ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନ ବନ୍ଦରନୁ ଏତକେ ଫି ଗୁରୁବାର ସକାଳ 9:30 ରାୟପୁରକେ ବିମାନ ଯିବା। ବିମାନ ଭଡ଼ା 2486 ଟଙ୍କା ଧାରିଜ କରାଯାଇଛି ବୋଲି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ତରଫ ସୂଚନା ଦିଆଯାଇଛି। ଏଣୁ ଜନେ ଦିଆଯାଇପାରେ ଯେ ଗଲା ବଛର ଅଗଷ୍ଟ ମାସେ ଆଘର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ସେ ସମୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମିଶିକରି ଉତ୍କେଲା ବିମାନ ବନ୍ଦର ଲୋକାର୍ପଣ କରିଥିଲେ। ସେଦିନ ଭୁବନେଶ୍ୱର ଉତ୍କେଲା ଭିତରେ ବିମାନ ସେବା ମୂଲ ହୋଇଥିଲା। ସମ୍ଭଲପୁରର ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ପଡ଼ାର ବମ୍ବରାଟ ବାଲୁଙ୍କେଶ୍ୱର ବାବାଙ୍କର ବିହାଥି ଯୋଗ ଦେବା ଲାଗି ଆଜି ରାତି 9:00 ନୃସିଂହ ମହାପ୍ରଭୁ ସହରର ଦେବାଦେବୀଙ୍କୁ ନିଉତା ଦେବାର ଲାଗି ବାହାରିବେ। ନୃସିଂହ ମହାପ୍ରଭୁ ବଜାଗଜା ସହିତ ଗୋଟିଏ ଶୋଭାଯାତ୍ରା ଥି ଭିନ୍ ଭିନ୍ ମନ୍ଦିରକେ ଯାଇକରି ନିଉତା ଦେବେ। ସେନ୍ତା ଆଇବା ରବିବାର ଦିନ ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଜାଗେଶ୍ୱର ବାବାଙ୍କ ସହିତ ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫ ପତରପେଣି ନୀତି ହେବା। ଏତା ଋତୁରୁ ଅଲଗା କମିଟିମାନଙ୍କୁ ନିୟୁତା ଦେବାର କାର୍ଯ୍ୟକ୍ରମ ରହିଛି। ସେନ୍ତା ଆଇବା 10 ତାରିଖ ରାତି ଦେବଦେବ ମହାଦେବ ବରାତି ଯିବେ। ଶୁଭ ମୁହୂର୍ତ୍ତ ଥି ବିହାଘର ଆର୍ 11 ତାରିଖ ରାତିନୁ ଦେବଦମ୍ପତି ନଗର ପରିକ୍ରମା କରିକରି ତାର ଆରଦିନ ଉପରବେଲା ନିଜର ନିଜର ମନ୍ଦିରକେ ଫେରିବେ। ସେଆଡ଼େ ବରଗଡ଼ ଜିଲ୍ଲାର ବରପାଲିଠାରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ମୂଲ ହୋଇଛି। ଗଲାକାଲି ନଟରାଜ ଶିବଙ୍କର ସ୍ଥାପନା କରାଯାଇଥିଲା। କପିଲେଶ୍ୱର ମନ୍ଦିରନୁ ଶିବ ପାର୍ବତୀଙ୍କୁ ମଣ୍ଡପକେ ଅଣାଯାଇକରି ମହାଦୀପ ବସାଯାଇଥିଲା। ଏତାର ଛଡ଼ା ସୁବର୍ଣ୍ଣପୁରର ଶୀତଳଷଷ୍ଠୀ ଯାତ୍ରା ଦେଖବା ଦେବୋତ୍ତର ବିଭାଗ ତରଫରୁ ଜିଲ୍ଲା କୋଷାଗାରର ଷ୍ଟ୍ରଙ୍ଗରୁମ୍ନୁ ସୁନା ଆର୍ ରୂପାର ଅଲଙ୍କାର ସହିତ ଯାତ୍ରାଥି ବ୍ୟବହାର ହେଉଥିବାର ଅଲଗା ଆବରଣ ବାହାର କରାଯାଇକରି ଯାତ୍ରା କମିଟିମାନଙ୍କୁ ହସ୍ତାନ୍ତର କରାଯାଇଛି। ସିମିଲିପାଲ ଜାତୀୟ ଅଭୟାରଣ୍ୟ ଆଇବା 12 ତାରିଖରୁ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ ରହିବା। ଜଙ୍ଗଲ ବିଭାଗ ତରଫରୁ ଆଜି ବାହାରିଥିବା ବିଜ୍ଞପ୍ତି ଅନୁସାରେ ବର୍ଷା ଋତୁ ଆସୁଥିବାନୁ ପର୍ଯ୍ୟଟକମାନଙ୍କର ସୁରକ୍ଷା ଦୃଷ୍ଟିନୁ ଅକ୍ଟୋବର ମାସ ତକ୍ ସିମିଲିପାଲ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ଲାଗି ବନ୍ଦ ରହିବା। ଉତ୍ତର ପୂର୍ବ ଜୋନାଲ ଆଇଟିଏଫ୍ ଟାଇକୋଣ୍ଡୋ ପ୍ରତିଯୋଗିତା ଥି ଓଡ଼ିଶାକେ 3 ସ୍ୱର୍ଣ୍ଣପଦକ ସହିତ 29 ପଦକ ମିଳିଛି। ନୂଆଦିଲ୍ଲୀର ତ୍ୟାଗରାଜ ଇଣ୍ଡୋର ଷ୍ଟାଡିୟମ୍ରୁ ଶେଷ ହୋଇଥିବା 33 ଉତ୍ତର ପୂର୍ବ ଜୋନାଲ ଆଇଟିଏଫ୍ ପ୍ରତିଯୋଗିତା ଥି ଓଡ଼ିଶାର ଖେଳାଳିମାନେ 3 ସ୍ୱର୍ଣ୍ଣ, 15 ରୌପ୍ୟ ଆଉ 11 କାଂସ୍ୟ ପଦକ ଆଉ ତୃତୀୟ ରନର୍ସ ଅପ୍ର ଗୌରବ ହାସଲ କରିଛନ୍। ବ୍ୟକ୍ତିଗତ ଭାବେ କୁଲଦୀପ ନାୟକ 2 ସ୍ୱର୍ଣ୍ଣପଦକ ଜିତିଥିବା ବେଳେ କ୍ଷୀରୋଦ ଚନ୍ଦ୍ର ସୁବୁଦ୍ଧି 1 ସ୍ୱର୍ଣ୍ଣପଦକ ଜିତିଛନ୍। ଆଇବା 2 ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକେ ପହଞ୍ଚବା ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ହେଲେ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବା ବେଳେ ମୌସୁମୀ ବାୟୁ ପ୍ରବେଶ ଲାଗି ପାଗ ଅନୁକୂଳ ଥିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ଆଜି ପଶ୍ଚିମ ଓଡ଼ିଶାର ବଲାଙ୍ଗୀରନୁ ସବୁନୁ ଜହତାତି 43.3 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ରନୁ ସରକାର ଗଠନ କରବାର ଲାଗି ବିଜେପି ବରିଷ୍ଠ ନେତା ନରେନ୍ଦ୍ର ମୋଦିଙ୍କୁ କଲେ ନିମନ୍ତ୍ରଣ। ଆଇବା ରବିବାର ଦିନ ହୋଇପାରେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ। ରିଜର୍ଭ ବ୍ୟାଙ୍କ ରେପୋରେଟ୍ ରହିଛି ଅପରିବର୍ତ୍ତିତ। ଯୁକ୍ତ 2 ପହିଲା ବଛର ନାଁ ଲେଖା ଲାଗି ଆଜିଠାନୁ ମୂଲ ହେଲା ଆବେଦନ ପ୍ରକ୍ରିୟା। ଆଉ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।